आकाशवाणी संवाद पढ़ुछंती मलयरंजन मिश्र मुख्य संवाद आजिठारु पांचटी राष्ट्र गस्तरे जिबे प्रधानमंत्री आमेरिका प्रतिरक्षा सचिवंक सह पेंटागनठारे वैदेशिक व्यापार मंत्रीक साक्षात आलोचना कैलाश मानसरोवर यात्रा शेष करी ग्यांगटक प्रत्यावर्तन कले प्रथम तीर्थयात्री दल महिला क्रिकेट टी ट्वेंटी सीरीज्र द्वितीय मैच में इंग्लैंड को 24 रन रे परास्त कला भारत एवं देशर विभिन्न अंचल में आज प्रबल वर्षा होगा नहीं सतर्क सूचना जारी कला पानीपाग विभाग। प्रधानमंत्री नरेन्द्र मोदी आज पांचटी राष्ट्र गस्तरे जिबे सही राष्ट्रगुड़ी होउछि घाना त्रिनिदाद टोबागो आर्जेंटीना ब्राजिल एवं नामिबिया। गस्तर प्रथम पर्यायर प्रधानमंत्री घाना को जिबे सेठारे घानार राष्ट्रपति द्विपाक्षिक अर्थनैतिक शक्ति और प्रतिरक्षा सहयोग समेत विभिन्न गुरुत्वपूर्ण क्षेत्र में भागीदारीता अधिक सुदृढ़ करने लक्ष्य नहीं से आलोचना करिबे। एहापर तीन तारीख दिन श्री मोदी त्रिनिदाद टोबाको गस्तरे जिबे राष्ट्रपति क्रिस्टाइन कारला कांगालू एवं प्रधानमंत्री कमला प्रसाद विशेषरंक सहित विभिन्न प्रसंग नहीं द्विपाक्षिक आलोचना करिबे। सेठाकर जुग्म संसदीय अधिवेशन में श्री मोदी उद्बोधन देवार कार्यसूची रही। गस्तर तृतीय पर्यायर प्रधानमंत्री 4 तारीख दिन आर्जेंटीनारे पहुंचे। सेठारे प्रधानमंत्री श्री मोदी तांको प्रतिपक्ष मिलेई सह प्रतिरक्षा कृषि खनिखनन तैल एवं बाष्प नवीकरण शक्ति वाणिज्य पुंजनिवेश विभिन्न क्षेत्र उपर आलोचना करिबे। सप्तदश ब्रिक्स सम्मेलन में जोगदेवा लगी प्रधानमंत्री 5 तारीख में ब्राजिल पहुंचे। ब्राजिल रियो डी जेनेरियो सम्मेलन अनुष्ठित होगा। 8 तारीख पर्यंत रहणी अवसर में शांति सुरक्षा बहुक्षेत्रीय सशक्तिकरण कृत्रिम बुद्धिमत्तार दायित्वपूर्ण व्यवहार जलवायु परिवर्तन स्वास्थ्य अर्थनैतिक आदि विभिन्न प्रसंग नहीं सेठाकर नेतृवृंदों सह प्रधानमंत्री मत विनिमय करेंगे। गस्तर शेष पर्यायर श्री मोदी जुलाई 9 तारीख में नामिबिया गस्तरे जिबे। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ନାମିବିଆ ଗସ୍ତ। ସେଠାରେ ସେ ନାମିବିଆ ରାଷ୍ଟ୍ରପତି ନାନ୍ଦି ଏନ୍ ଦାୟିତ୍ୱାଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ପେଣ୍ଟାଗନ୍ଠାରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗ୍ସେଥ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ଏବଂ ରଣନୈତିକ ଗୁରୁତ୍ୱ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ୱାଶିଂଟନ୍ଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ପରେ ଏହି ଆଲୋଚନା ହୋଇଛି। ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଏହା ପ୍ରତିପାଦିତ ହେଉଛି। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେରିକା ପ୍ରତିରକ୍ଷା ସଚିବ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତର ସଶସ୍ତ ବାହିନୀ ଆମେରିକା ପ୍ରତିରକ୍ଷା ପ୍ରଣାଳୀର ସମନ୍ୱୟ ଏବଂ ଶିଳ୍ପ ସହଯୋଗ ଉତ୍ପାଦନ କ୍ଷେତ୍ରରେ ସହଭାଗିତା ନେଟୱାର୍କ ବ୍ୟାପକ କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଭାଗିତା ନେଇ ଏକ ନୂତନ 10-ବର୍ଷୀୟ ଚୁକ୍ତି ସ୍ୱାକ୍ଷର କରିବା ସମ୍ପର୍କରେ ସହମତ ହୋଇଥିଲେ। ବୈଦେଶିକ ସଚିବ ବିକ୍ରମ ମିଶ୍ରି ମରିସସ୍ ଗସ୍ତ ଅବସରରେ ସେଠାକାର ଶୀର୍ଷ ନେତୃବୃନ୍ଦଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ଧରମବୀର ଗୋଖୁଲ, ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମ, ଉପପ୍ରଧାନମନ୍ତ୍ରୀ ପଲ ବେରେଙ୍ଗର, ବୈଦେଶିକ ମନ୍ତ୍ରୀ ଧନଞ୍ଜୟ ରାମଫଲଙ୍କ ସହିତ ଅନ୍ୟ ନେତୃବର୍ଗ ଏବଂ ଅଧିକାରୀଙ୍କ ସହିତ ସେ ସାକ୍ଷାତ ଆଲୋଚନା କରିଛନ୍ତି। ମରିସସ୍ର ପ୍ରଧାନମନ୍ତ୍ରୀଙ୍କ ସହ ଶ୍ରୀ ମିଶ୍ରି ଦ୍ୱିପାକ୍ଷିକ ସହଯୋଗ ପରିସର ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ମରିସସ୍ର ବିକାଶ ଏବଂ ସମୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଶ୍ରୀ ମିଶ୍ରି ଆଲୋଚନା ସମୟରେ ଦୋହରାଇଥିଲେ। ନିଶା ନିବାରଣ ଏବଂ ସାମାଜିକ ସମସ୍ୟା ନେଇ ମରିସସ୍ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ଭାରତର ସହଯୋଗ ସମ୍ପର୍କରେ ଶ୍ରୀ ମିଶ୍ରି ବୈଦେଶିକ ମନ୍ତ୍ରୀ ରାମଫଲଙ୍କ ସହ ମତ ବିନିମୟ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ମିଶ୍ରିଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ମତ ବିନିମୟର ଏକ ଅଂଶ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଲାଞ୍ଚ ନେଇ ମିଥ୍ୟା ରିପୋର୍ଟ ପ୍ରଦାନ କରିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 6 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ 3 ଜଣ ଡାକ୍ତର ରହିଛନ୍ତି। ଏ ସଂକ୍ରାନ୍ତ ଅଭିଯୋଗ ନେଇ ଛତିଶଗଡ଼ର ନବରାୟପୁରର ଶ୍ରୀ ରାଓ୍ୱତପୁର ସରକାରୀ ମେଡିକାଲ କଲେଜ ଏବଂ ଗବେଷଣା ପ୍ରତିଷ୍ଠାନର ପଦାଧିକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା। ଡାକ୍ତର ଏବଂ ଅନ୍ୟ ମଧ୍ୟସ୍ଥିଙ୍କ ସହଯୋଗରେ ଲାଞ୍ଚ ବଦଳରେ ରିପୋର୍ଟ ପ୍ରସ୍ତୁତ କରିବା ସଂକ୍ରାନ୍ତ ଅଭିଯୋଗ ଆଧାରରେ ସିବିଆଇ ତଦନ୍ତ କରୁଛି। ଏହି ମାମଲା ସହିତ ଜଡ଼ିତ ଅଭିଯୋଗରେ 6 ରାଜ୍ୟର 40 ଅଧିକ ସ୍ଥାନରେ ସିବିଆଇ ଚଢ଼ଉ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୈଳାସ ମାନସରୋବର ଯାତ୍ରା ଶେଷ କରି ପ୍ରଥମ ତୀର୍ଥଯାତ୍ରୀ ଦଳ ଗତକାଲି ଗ୍ୟାଙ୍ଗଟକ୍ ଫେରିଛନ୍ତି। ଏହି ତୀର୍ଥଯାତ୍ରୀ ଦଳ ନାଥୁଲାରେ ପହଞ୍ଚିବା ପରେ ସେମାନଙ୍କର ଆବଶ୍ୟକ ଯାଞ୍ଚ କରାଯାଇ ସରଥାଙ୍କୁ ନିଆଯାଇଥିଲା। ସେଠାରେ ଏହି ତୀର୍ଥଯାତ୍ରୀ ଦଳ ଆଇଟିବିପି କର୍ତ୍ତୃପକ୍ଷଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ସେମାନଙ୍କୁ ଗ୍ୟାଙ୍ଗଟକ୍କୁ ନିଆଯାଇଥିଲା। ସିକ୍କିମ୍ ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଗ୍ୟାଙ୍ଗଟକ୍ଠାରେ ଯାତ୍ରୀଙ୍କ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ସେମାନଙ୍କୁ ଆନୁଷ୍ଠାନିକ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଜି ଏହି ତୀର୍ଥଯାତ୍ରୀ ଦଳ ଗ୍ୟାଙ୍ଗଟକ୍ରୁ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମହତ୍ତ୍ୱାକାଂକ୍ଷୀ ବଜେଟ୍ ପ୍ରସ୍ତାବ ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍ ଆମେରିକା ସିନେଟ୍ରେ ପାରିତ ହୋଇଛି। ଏହି ବିଲ୍ ଉପରେ ନିଆଯାଇଥିବା ମତାମତ ସମାନ ସ୍ତରରେ ରହିବାରୁ ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ଭୋଟ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଶ୍ରୀ ଭ୍ୟାନ୍ସ ବିଲ୍ ସପକ୍ଷରେ ମତ ଦେଇଥିଲେ। ତେବେ ପରବର୍ତ୍ତୀ ମତଗ୍ରହଣ ପାଇଁ ଏହି ବିଲ୍ଟି ପ୍ରତିନିଧି ସଭାରେ ଉପସ୍ଥାପନ କରାଯିବ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଏହି ବିଲ୍ରେ ସୀମା ସୁରକ୍ଷା, ପ୍ରତିରକ୍ଷା ଏବଂ ଶକ୍ତି ଉତ୍ପାଦନ ପାଇଁ ବୃଦ୍ଧି କରାଯାଇଥିବା ପାଣ୍ଠି ଉପରେ ଉଲ୍ଲେଖ କରାଯାଇଛି। ସ୍ୱାସ୍ଥ୍ୟସେବା ଏବଂ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣା ପ୍ରସ୍ତାବକୁ ନେଇ ଏହି ବିଲ୍ ବିବାଦୀୟ ହୋଇପଡ଼ିଛି। ଶ୍ରୀକ୍ଷେତ୍ର ପୁରୀରେ ହେରାପଞ୍ଚମୀ ନୀତି ଗତକାଲି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ମା' ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଅଭିମାନ କରି ନନ୍ଦିଘୋଷ ରଥର କାଠ ଭାଙ୍ଗିଥିଲେ। ଏହାପରେ ହେରାଗୋହିରୀ ସାହି ପଥ ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ନୀତିକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ନବଦିନାତ୍ମକ ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ଯାଇଥିବାରୁ ମହାଲକ୍ଷ୍ମୀ ଅଭିମାନ କରିଛନ୍ତି। ସରଦାବାଲିଠାରେ ଥିବା ତିନି ରଥଙ୍କ ଆଜି ଦକ୍ଷିଣ ମୋଡ଼ ନୀତି ଅନୁଷ୍ଠିତ ହେବ। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜ୍ବାନ୍ଷ୍ଟନ୍ଠାରେ ଖେଳାଯିବ। ଚୂଡ଼ାନ୍ତ ଏକାଦଶରେ ଯଶପ୍ରୀତ ବୁମ୍ରାଙ୍କ ସାମିଲ ହେବା ନେଇ ଅନିଶ୍ଚିତତା ରହିଛି। ଶୁଭମନ ଗିଲ୍ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡଠାରୁ 5 ୱିକେଟ୍ରେ ପରାସ୍ତ ହୋଇଥିଲା। ଭାରତୀୟ ସମୟ ଅପରାହ୍ନ 3:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଭାରତ ଇଂଲଣ୍ଡ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ବ୍ରିଷ୍ଟୋଲ୍ର କାଉଣ୍ଟି ଗ୍ରାଉଣ୍ଡଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 24 ରନ୍ରେ ପରାସ୍ତ କରିଛି। ଏଥିସହ ଭାରତ ସିରିଜ୍ରେ 2-0ରେ ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 181 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅମନଜୋତ କୌର ଅପରାଜିତ 63 ରନ୍ ସଂଗ୍ରହ କରିଥିଲେ। 182 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 7 ୱିକେଟ୍ ବିନିମୟରେ 157 ରନ୍ କରିବାକୁ ସକ୍ଷମ ହୋଇଥିଲା। ଅମନଜୋତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ଶୁକ୍ରବାର ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଖେଳାଯିବ। ଭାରତୀୟ ସମୟ ରାତି 11ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ କହିଛି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଏବଂ ମଧ୍ୟ ଭାରତରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଅତିପ୍ରବଳ ବର୍ଷା ହୋଇପାରେ। ଅରୁଣାଚଳ ପ୍ରଦେଶ ଏବଂ ଓଡ଼ିଶାରେ ମଧ୍ୟ ପାଗର ସ୍ଥିତି ପୂର୍ବଭଳି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଆସାମ, ମେଘାଳୟ, ବିହାର, ଛତିଶଗଡ଼, କର୍ଣ୍ଣାଟକ, ଉପକୂଳବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, କେରଳ ଏବଂ ମାହେରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲ୍ଲାର 7 ଗ୍ରାମ ଜଳବନ୍ଦୀ ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆଜିଠାରୁ 5ଟି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ ପେଣ୍ଟାଗନ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା। କୈଳାସ ମାନସରୋବର ଯାତ୍ରା ଶେଷ କରି ଗ୍ୟାଙ୍ଗଟକ୍ ପ୍ରତ୍ୟାବର୍ତ୍ତନ କଲେ ପ୍ରଥମ ତୀର୍ଥଯାତ୍ରୀ ଦଳ। ମହିଳା କ୍ରିକେଟ୍ ଟି ଟ୍ୱେଣ୍ଟି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡକୁ 24 ରନ୍ରେ ପରାସ୍ତ କଲା ଭାରତ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବ୍ସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।